ମୁଁ ଏହା କହି ଆରମ୍ଭ କରୁଛି, ତୁମେ ଈଶ୍ୱରଙ୍କର ସେବା କର ବା ନିଜ ଭାବନାର। କୌଣସି ବିଷୟରୁ ଅଧିକ ଲୋକେ ମୋତେ କହନ୍ତି କିପରି ସେମାନେ ଅନୁଭବ କରନ୍ତି। ଆସନ୍ତୁ କିଛି ଉଦାହରଣ ଦେଖିବା। ଯେତେବେଳେ ତୁମେ ତୁମ ପାପ କ୍ଷମା ପାଇଁ ଈଶ୍ୱରଙ୍କୁ ମାଗ, ତୁମେ କ'ଣ ବିଶ୍ୱାସ କର ଯେ ତୁମ ପାପ କ୍ଷମା ପାଇଅଛି ଓ ତୁମେ ଗତି କର, ଅବା ତୁମେ ସମୟ ନଷ୍ଟ କର ଭାବନା ଗୁଡ଼ିକ ସହିତ, ଦୋଷ ଓ ଅପରାଧ ସହିତ? ବହୁ ଦିନ ବେଳେବେଳେ, ବହୁତ ସପ୍ତାହ, ବହୁତ ମାସ ପର୍ଯ୍ୟନ୍ତ ଦୋଷାଭାବ ଖ୍ରୀଷ୍ଟିଆନମାନଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହୋଇଥାଏ। ଆମେ ଜାଣୁ ଯେ ଈଶ୍ୱର ଆମ ପାପ ସବୁକୁ କ୍ଷମା ଦିଅନ୍ତି, ଆମେ ବିଶ୍ୱାସ କରୁ ସେ ଆମ ପାପ କ୍ଷମା କରନ୍ତି। ଆମେ ଅନ୍ୟମାନଙ୍କୁ କହୁ ସେ ଆମ ପାପ କ୍ଷମା କରିବେ, କିନ୍ତୁ ତଥାପି ଆମେ ବାରମ୍ବାର କ୍ଷମା ମାଗୁ କାହିଁକି? କାହିଁକି ଆମେ ସେପରି କରୁ? ମୁଁ ବିଶ୍ୱାସ କରେ ଯେ କେତେକ ଲୋକ ଦୋଷୀ ମନେ କରିବାରେ ଅଭ୍ୟସ୍ତ। ଏହା ତୁମ ଅତୀତରୁ ଆସିଥାଇପାରେ। ମୋ ପିଲାଦିନକୁ ଅପବ୍ୟବହାର କରାଯାଇଛି କାରଣ ମୋ ବାପା କହିଥିଲେ ସେ ଯାହା କରୁଛନ୍ତି ତାହା ଗୋଟେ ବଡ଼ ଗୁପ୍ତ ବିଷୟ, ତାହା କେବଳ ମୋତେ ଓ ତାଙ୍କୁ ଜଣାଥିଲା। ପିଲାଟି ଦିନରୁ କିଛି ଭୁଲ ବୋଲି ମୁଁ ଜାଣିଥିଲି। ଯଦି ଏହା ଗୁପ୍ତ ଥାନ୍ତା, ଗୋଟେ ପିଲା ପରି ମୁଁ ମାନି ନେଇଥିଲି ଯେ ମୋଠାରେ କିଛି ଭୁଲ ଅଛି, ତାଙ୍କ ପାଖରେ କିଛି ଭୁଲ ଥିବା ଭଳି ମୋତେ ଜଣାପଡ଼ୁନଥିଲା। ମୁଁ ଜାଣିଥିଲି ଯେ ସେ ଯାହା କରୁଛନ୍ତି ତାହା ଭୁଲ, କିନ୍ତୁ ମୁଁ ଏହା ମୋ ଉପରକୁ ନେଇଥିଲି ଯେ ମୋ ପାଖରେ ଗୋଟେ ସମସ୍ୟା ଥିଲା ଯାହା ତାଙ୍କୁ କରିବାକୁ ବାଧ୍ୟ କରାଉଥିଲା। ତୁମେ ଜାଣିଛ ଯେ କେହି ବି ଅପବ୍ୟବହୃତ ହୋଇଛି, ତାକୁ ସବୁବେଳେ ଭୟଭୀତ କରାଯାଇଛି, ଏହାକୁ ଗୁପ୍ତ ରଖିବାକୁ କୁହାଯାଇଛି, ବିଶେଷ ଭାବରେ ଯଦି ଏହା ଯୌନ ସମ୍ବନ୍ଧୀୟ ହୋଇଥାଏ, କାରଣ ଏହା ଲଜ୍ଜାଜନକ ଜଣେ ବ୍ୟକ୍ତି ପ୍ରତି। ଓ ଗୁପ୍ତ ବିଷୟ ଯାହା ଆମକୁ ଗୁପ୍ତ ରଖିବାକୁ କୁହାଯାଇଥାଏ ଭାରି ହୋଇଯାଇଥାଏ, ଭାରି ବୋଝ। ମୁଁ ଗୋଟେ ଭକ୍ତି ବିଷୟରେ ପଢ଼ିଲି ଯାହା ପ୍ରକୃତରେ ବହୁତ ଉତ୍ସାହପୂର୍ଣ୍ଣ। ଏହା କହି ଗୁପ୍ତ ବିଷୟ ରଖିବା ଭଳି ତୁମେ ଅସୁସ୍ଥ, ଓ ମୁଁ ବହୁତ ଥର ଭାବିଛି ଏହି ଗୁପ୍ତ ବିଷୟଗୁଡ଼ିକ ଆମକୁ ଖାଇ ପକାଏ। ମୁଁ ଦୋଷୀ ମନେ କରିବାରେ ଏତେ ଅଭ୍ୟସ୍ତ ଥିଲି ଯେ ଈଶ୍ୱରଙ୍କ ସହିତ ଗଭୀର ସମ୍ପର୍କରେ ପ୍ରବେଶ କରିବା ଓ ଲୋକମାନଙ୍କୁ ଈଶ୍ୱରଙ୍କର ପ୍ରେମ ବିଷୟରେ ଶିକ୍ଷା ଦେବା ମୁଁ ସେହିପରି ଜଣାପଡ଼ୁନଥିଲି। ଦୋଷ ଅନୁଭବ ନ କରିବା, ଆମେ ଯାହା କରିଛୁ ତାହାର ମୂଲ୍ୟ ଦେବା ପାଇଁ ଏହା ରାସ୍ତା। ଯେକୌଣସି ପ୍ରକାରେ ଅବା ଅନ୍ୟ ଭାବରେ ଆମେ ବିଶ୍ୱାସ କରୁନାହିଁ ଯେ ଆମକୁ ମୂଲ୍ୟ ଦେବାକୁ ହେବ, କାରଣ ଜଗତରେ ପ୍ରତ୍ୟେକ ସମୟରେ ଦେବାକୁ ପଡ଼େ। ପ୍ରତ୍ୟେକ ବିଷୟ ପାଇଁ ଯାହା ତୁମେ ପାଇଥାଉ, ଆମେ ଅଧିକ କିଛି ଏହି ଜଗତରୁ ପାଇନଥାଉ ସର୍ତ୍ତହୀନ ଭାବରେ। ମୋ ପାଖରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ବିଷୟରେ କହନ୍ତି, ଦୋଷର ବୋଝ ଯାହା ସେମାନେ ବହନ କରନ୍ତି। ଦୋଷାଭାବ ଏକ ବଡ଼ ସମସ୍ୟା, ଦୋଷର ଭାବନା ଗୋଟେ ବଡ଼ ସମସ୍ୟା, କିନ୍ତୁ ମୁଁ ଚାହୁଁଛି ଯେ ତୁମେ ଏହା ବୁଝ ଯେ ସେମାନେ ଯାହା ଅଟନ୍ତି ସେମାନେ ତାହା ଭାବନା, ଓ ଯଦି ତୁମେ ଈଶ୍ୱରଙ୍କ ବାକ୍ୟର ସତ୍ୟତା ଜାଣିବ, ତୁମେ ଯାହା ଭାବ ସେଥିରେ କିଛି ଯାଏ ଆସେ ନାହିଁ, ବାଇବେଲ କହେ, ତାହା ତୁମେ ସ୍ୱୀକାର କରିବାକୁ ଆରମ୍ଭ କରିବ, ସେହି ଭାବନା ଗୁଡ଼ିକ ଅଦୃଶ୍ୟ ହେବାକୁ ଆରମ୍ଭ କରିବ। ଯେପର୍ଯ୍ୟନ୍ତ ତୁମେ ବିଶ୍ୱାସ କର ଯେ ତୁମେ କିପରି ଅନୁଭବ କର, ତୁମେ ଭାବନା ଗୁଡ଼ିକୁ ଖାଦ୍ୟ ଯୋଗାଉଛ ଆଉ ତୁମେ ସେଗୁଡ଼ିକୁ ରଖିବାକୁ ଯାଉଛ, କିନ୍ତୁ ତୁମେ ଯେତେବେଳେ ତୁମ ଭାବନା ଠାରୁ ଉପରେ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବା ଆରମ୍ଭ କରିବ, ଏହା ବହୁତ ଦିନ ରହିବ ନାହିଁ। କେତେଜଣ ଦୋଷୀ ମନେ କରିବାରେ ବହୁତ ଦୁଃଖ ଅନୁଭବ କରୁଛ? ତୁମମାନଙ୍କ ମଧ୍ୟରୁ କିଛି ଏପରି ଏକ ବୋଝ ତଳେ ଅଛ ଯେ ତୁମେ ତୁମ ହାତ ଉଠାଇ ପାରିବ ନାହିଁ। ମୁଁ ନିଶ୍ଚିତ ଯେ ଲୋକମାନେ ଟିଭି ଦେଖିବା ଓ ଶୁଣିବା ଦ୍ୱାରା, ଅନ୍ୟ ପ୍ରକାର ମାଧ୍ୟମ ଯାହା ତୁମମାନଙ୍କ ମଧ୍ୟରୁ ବହୁତ ଜଣ ଅସହ୍ୟ ଭାବେ ଦୁଃଖ ଅନୁଭବ କରନ୍ତି, ଦୋଷୀ ଓ ଅପରାଧ ମନେ କରିବା, ମୁଁ ଚାହୁଁଛି ଯେ ତୁମେ ବୁଝ ଯେ ଦୋଷ ଭାବ ପାପରୁ ଆସେ। ତେଣୁ ଯଦି ପାପକୁ ଦୂର କରି ଦିଆଯାଏ ତେବେ ଦୋଷାଭାବ ମଧ୍ୟ ଦୂର ହୋଇଯିବ। ତେଣୁ ଏହା ଗୋଟେ ମିଛ, ଏହା ଗୋଟେ ଭାବନା ଯାହା ଶୟତାନ ଆମକୁ ଯନ୍ତ୍ରଣା ଦିଏ। ଏହା ମୋତେ ବହୁତ ବର୍ଷ ଲାଗିଲା, ମୁଁ ଚାହୁଁଛି ତୁମେ ଶୁଣ, ଏହା ମୋତେ ବହୁତ ବର୍ଷ ଲାଗିଲା। ଯେଉଁ ସ୍ଥାନରେ ମୁଁ ପୂର୍ବରୁ ଥିଲି ଏବେ ମଧ୍ୟ ଦୋଷୀ ଭାବରେ ଦୁଃଖ ଅନୁଭବ କରେ ଯେତେବେଳେ ମୁଁ କିଛି ଭୁଲ କରେ। ଯାହା ଅନ୍ୟମାନେ କରନ୍ତି ମୁଁ ଅନୁତାପ କରେ, ମୋତେ କ୍ଷମା କରିବା ପାଇଁ ଈଶ୍ୱରଙ୍କୁ କହେ, ମୁଁ ସେହି କ୍ଷମା ପାଏ ଓ ମୁଁ ଆଗକୁ ବଢ଼େ। ଈଶ୍ୱର ମୋତେ ଦୋଷାଭାବ ବିଷୟରେ କିଛି ମଜବୁତ ଶିକ୍ଷା ଶିଖାଇଛନ୍ତି, ଯେପରି ମୁଁ କହିଛି ଏହା ଆମ ମୂଲ୍ୟ ଦେବାର ରାସ୍ତା ଅଟେ। ମୁଁ ଗୋଟେ କାହାଣୀ କହିବାକୁ ପସନ୍ଦ କରିବି ଯାହା ମୁଁ ବହୁତ ବର୍ଷ ପୂର୍ବେ ଶିଖିଥିଲି। ମୁଁ କିଛି ଭୁଲ କରିଥିଲି, ତାହା କ'ଣ ଥିଲା ମୁଁ ମନେ ପକାଏ ନାହିଁ, କାରଣ ମୁଁ ସବୁବେଳେ କିଛି ନା କିଛି କରୁଥାଏ ଏବଂ ଶୟତାନ ମୋତେ ଦୋଷାଭାବ ଅନୁଭବ କରାଇଲା। ଓ ମୁଁ କିଣାକିଣି କରିବା ବେଳେ, କିଛି ସଉଦା ପାଇଁ ଯିବାବେଳେ ମୁଁ ମନେ ପକାଏ ମୁଁ ବହୁତ ଅନୁଭବ କରୁଥିଲି ଓ ମୋ ପାଖରେ ସେ ଦୋଷାଭାବର ବୋଝ ଥିଲା, ଓ ମୁଁ ଦୋକାନ ଆଡ଼କୁ ଗତି କରୁଥିଲି ଓ ମୁଁ ଦୁଃଖ ଅନୁଭବ କରୁଥିଲି। ଓ ଈଶ୍ୱର ମୋତେ ଗୋଟେ ପ୍ରଶ୍ନ ମଧ୍ୟ ଦେଇ ବିଚାର କରିବା ଆରମ୍ଭ କଲେ, ଜୟସ ତୁମେ କିପରି ଯୋଜନା କରିଅଛ ଏହି ପାପରୁ ବାହାରି ଆସିବା ପାଇଁ, তুমি কিপর এই বিষয় চুক্তি করা যোজনা করছ ও তুমি জাণ উৎসাহজনক বিষয়ে মুঁ ঠিক উত্তর জাঁথিলি মু কহিলি উত্তম মু পরিত্রাণ গ্রহণ করবি যা যীশুখ্রীষ্ট মো কালবরী মৃত্যুবরণ দ্বারা কলে ও সে কহিলে কেবে তুমি তাহা করা যোজনা করছ ও এই প্রকার লা ও উত্তম মু ভাবে বর্তমান সময় অন্য সময় অপেক্ষা ভাল কেবে তুমি তাহা করা যোজনা করছ এই সময় খারাপ অনুভব কর দিন পরে তিন দিন পরে দিনে সপ্তাহ পরে ও তা পরে মতো ঈশ্বর দর্শাইবা আরম্ভ কলে যে মূল্য দেওয়া চেষ্টা করুছি যাহার মূল্য সে দেই সারিছন্তি ও এঠারে সুসম্বাদ অছি সে তোমার কার্যগুড়ি বড়াইবা চাহান্তি নাহি তাঙ্ক বলিদান কারণ হুয়ে তো সে গোটে সিদ্ধ কাম করিথিলে ও গোটে ভালো কাম কিংবা সে কোনসি কাম করিনথিলে তেণু মু চাহুচি যে তুমি অনুভব কর যে যদি তুমি কিছু ভুল করছ ও তুমি তোমার পাপ ক্ষমা ঈশ্বর মাগ তুমি এ অনুতাপ করছ যদি তুমি এপরে দোষী মনে করুছ যে শয়তান তুমি মিছ কুচি তুম ভাবনাকে ব্যবহার করে তুমি হইরাণ করুছি ও তুমি যথেষ্ট ভাবে ঈশ্বরের বাক্য জাঁয়া দরকার তেণু তুমি তাহা ফেরি কহিপার ও কহব শয়তান মু যা ভাবে তাকে খাতির করে না মু সত্যকে জাঁে আস মু যা ভাবে তাকে খাতির করে না মু সত্যকে জাঁে ও মু গোটি ছোট বহি লিখিছি ও মু সবুবেলে গোটে নিয়ম শিক্ষা দিয়ে ঈশ্বর বাক্য কহবার গুপ্ত শক্তি ও যদি তুমি লুক চারি দেখি শয়তান যীশুঙ্কু কিছু কহিলা কিন্তু যীশু শয়তানকু ফেরি কিছু কহিলে তুমি শয়তানকু জবাব দেবাকু আরম্ভ কর কারণ সে তোমার সহ কথা হুয়ে সবুবেলে শয়তান যীশুঙ্কু কিছু কহিলা প্রলোভন আনিলা থরে সে শাস্ত্রর কহিলা যীশুঙ্কু ও যীশু সবুবেলে জবাব দিয়ে কহুতিলে এহা লেখা যাইছে ও তাপরে সে ঈশ্বরের বাক্যর কিছু কহন্তি সে এহাকু কহিবে উচ্চ স্বরের ও সে জয়লাভ কলে মু কিছু কহি রখে এখানে অধিক শক্তি অছি এইথিরে শয়তান এহাকু পাইবা বিষয়ে ভাবিথিব ঈশ্বরের বাক্যরে শক্তি অছি তুমি যেতবেলে ঈশ্বরের বাক্য কুহ বিশ্বাসরে তুম মুখরু এহা পাখরে সবু কিছু আঁঠু নুয়ায়ে তুম ভাবনা মধ্যে আস ঈশ্বরকু গৌরব দেবা মু চাহুচি আমি তিনোটি শাস্ত্রাংশ দেখিবা এই দোষাভাব সমস্যা বিষয়ে কারণ এহা এক অনুভব যাহা বহুত লোকঙ্কর কারণ হুয়ে আগকু ন বড়িবা সেমানঙ্কর ঈশ্বরঙ্ক সহিত গমনাগমন মু বিশ্বাস করে যে দোষাভাব এক কারখানা পরি তুমি ভিতরকু গলে বাহারকু বাহারি পার না তুমি কিছু ভুল কর তুমি বহু দিন ধরি দোষী মনে কর বহু দিন পর্যন্ত তুমি এর বিরক্ত হয়ে যাও যে সময় তুমি এর বাহারি আস তুমি অন্য কিছু ভুল কর হুয়ে তো তুমি ভুল করে নথাও শয়তান আমাকে দোষাভাব অনুভব করাইবা আরম্ভ করে মিছ দোষাভাব যেতবে কি আমি কিছু ভুল করে নথাও প্রথম জোহন এক ন গোটে শাস্ত্রাংশ আমি জাণু কিন্তু প্রকৃতরে কম আমি এখন বিশ্বাস করু কি কম আমি বাইবেল বর্ণিত ঈশ্বরের সেবা করু প্রথম জোহন এক ন যদি আমি গ্রহণ করু যে আমি পাপ করছু ও আমার পাপগুড়ি স্বীকার করু ও মু বিশ্বাস করে যে সবু পাপ স্বীকার করা দরকার যেপর্যন্ত সবু কিছু খোলা ভাবে কুহযায় না মু এ বিষয়ে অল্প কিছু আসন্তকালি কহবাকে যাচ্ছি এ কত গুরুত্বপূর্ণ ঈশ্বরের সহ ও গুপ্ত ন রাখবা ও নিজ জীবনর বিবাদীয় বিষয়ক নিয়ে আনন্দরে ডেইবা কিন্তু ডাক যাহা এহা অটে এ তুম সময় বিতাইবা নুহে এ পাপ সে বিশ্বস্ত ও ন্যায়বান ও নিজ স্বভাব ও প্রতিজ্ঞাগুড়ি প্রতি সত্য ও ক্ষমা করবে ও লগাতার ভাবে আম অধর্মগুড়ি পরিষ্কার করতে লগাতার ভাবে আমি পরিষ্কার করতে ঈশ্বর তাহা করবে যদি তুমি পাপ ক্ষমা ঈশ্বর মাগ তেমন সে তুমি ক্ষমা দেবে ও পূর্ব পশ্চিম যেতে দূর সে তুম পাপ সেতে দূর করবে ও সেগুড়ি সে আমরণ করবে না যেবে যীশু 2000 বর্ষ পূর্বে ক্রুশরে মৃত্যুবরণ করলে সে সবু পাপ ক্ষমা কলে যা প্রত্যেক মনুষ্য দ্বারা পূর্ব হয়ে সারিছি বা আগক হওয়া যাচ্ছি এপরিকি যে এপর্যন্ত জন্ম মধ্য নেই না তথাপি পাপর সমস্যা সহ চুক্তি করা যাইছি পাপর সমস্যা সহ চুক্তি করা যাইছি আমাকু এ বিশ্বাস করা পড়ব রোমিও শাস্ত্রে কুহযায় যে আমি পাপর শক্তি মুক্তি পাইছু মনুষ্য মানক মধ্যে তুমি জাঁছ বহু সময় বিশ্বাস করে যে পাপর শক্তি অপরাধ অটে মু ভাবে যদি তুমি প্রকৃতরে বিশ্বাস করে যে তুমি যীশুঙ্ রক্তরে ধুয়া যাইছ ও নিজ মস্তক সবুদিন উচ্চারে রাখ যীশুঙ্ ঠার তুমি কি জাঁ যে তুমি আত্মিক ভাবে বড়া যাও ଓ ଅନ୍ଧକାର ରାଜ୍ୟ ପ୍ରତି ବିପଦ ହୁଅ। ଚାଲ ଏବେ ଦେଖିବା ପ୍ରଥମ ଯୋହନ 2:1। ମୁଁ ଭାବେ ଏହା ଗୋଟିଏ ଉତ୍ସାହପୂର୍ଣ୍ଣ ଶାସ୍ତ୍ରାଂଶ। ମୋର ବାତ୍ସଗଣ ତୁମମାନଙ୍କ ନିକଟକୁ ଏହି ବିଷୟ ସବୁ ଲେଖୁଛି। ସେ ଦୋଷାଭାବ ବିଷୟରେ କହୁଛନ୍ତି, ଦୋଷ ଓ ଅପରାଧ ଏହି ସମସ୍ତ ବିଷୟରେ। ଯଦି ଆମେ ପାପ କରୁ, ଆମ ପାପ ସ୍ୱୀକାର କରୁ, ଈଶ୍ୱର ଆମକୁ କ୍ଷମା କରିବେ। ମୋର ପିଲାମାନେ, ମୁଁ ତୁମ ନିକଟକୁ ଏହି ସମସ୍ତ ବିଷୟ ଲେଖୁଛି ଯେପରି ତୁମେ ଈଶ୍ୱରଙ୍କ ନିୟମର ଅବାଧ୍ୟ ହେବ ନାହିଁ ଓ ପାପ କରିବ ନାହିଁ। ବାଇବେଲ ଆମକୁ ସମ୍ପୂର୍ଣ୍ଣ ଭାବେ ଦିଆଯାଇଛି ଯେପରି ଆମେ ପାପ ନ କରିବା। ତାହା ଶିକ୍ଷା କରିବା, ଆମେ ବଢ଼ିବାକୁ ଚାହୁଁ। କିନ୍ତୁ ଯଦି କେହି ପାପ କରେ, ଆମର ଜଣେ ସପକ୍ଷବାଦୀ ଅଛନ୍ତି, ଜଣେ ପିତାଙ୍କ ସହିତ, ସେ ଯୀଶୁଖ୍ରୀଷ୍ଟ, ସବୁକିଛି ଧାର୍ମିକ, ସିଦ୍ଧ ଓ ଯଥାର୍ଥ, ଯେ ପିତାଙ୍କ ଇଚ୍ଛାକୁ ପ୍ରତ୍ୟେକ ଉଦ୍ଦେଶ୍ୟ ଚିନ୍ତାଧାରାରେ ନିଶ୍ଚିତ କରନ୍ତି ଓ କାର୍ଯ୍ୟରେ। ବର୍ତ୍ତମାନ ମୁଁ ଏହାକୁ ବୋକାମୀ ଭଳି ଶୁଣାଯାଉ ବୋଲି ଚାହୁଁନାହିଁ, ତେଣୁ ମୁଁ ଯାହା କହିବାକୁ ଯାଉଛି ଦୟାକରି ତାକୁ ଆପଣମାନେ କେବେ ବି ଭୁଲ ବୁଝିବେ ନାହିଁ। କିନ୍ତୁ ମୁଁ ଭାବେ ଯଦି ଆମେ ପ୍ରକୃତରେ ସେ ଶାସ୍ତ୍ରାଂଶକୁ ବୁଝିବା, ତେବେ ଆମକୁ ବୁଝିବାକୁ ପଡ଼ିବ ଯେ ପାପ ବୋଧହୁଏ ଏହା ଗୋଟେ ବଡ଼ ସମସ୍ୟା ହୋଇନପାରେ ଯାହା ଆମେ କରୁ। ତେଣୁ ବିଶ୍ୱାସୀମାନଙ୍କ ପାଇଁ ଏହାର ଅର୍ଥ ନୁହେଁ ଯେ ଏହା ଆମକୁ କଷ୍ଟ ଦେବ ନାହିଁ ଓ ଆମକୁ ଅଶାନ୍ତି ଦୋଷ ମଧ୍ୟରେ ରଖେ। କାରଣ ଯୀଶୁ କହିଛନ୍ତି, ଦେଖ ମୁଁ ଏ ସମସ୍ତ ବିଷୟ ତୁମକୁ ଶିକ୍ଷା ଦେଉଛି ଯେପରି ତୁମେ ପାପ ନ କର, କିନ୍ତୁ ଯଦି ତୁମେ କର, ଏହାକୁ ମୁଁ ଘୋଡ଼ାଇ ଦେଇଛି, ମୁଁ ଏହାର ଯତ୍ନ ନେଇଛି, ଏହାର ମୂଲ୍ୟ ଦିଆଯାଇ ସରିଛି। ପୁତ୍ର ଯାହାଙ୍କୁ ସ୍ୱାଧୀନ କରିଛନ୍ତି ସେ ପ୍ରକୃତରେ ସ୍ୱାଧୀନ। ମୁଁ ଚାହୁଁଛି ଆଜି ରାତିରେ ସମସ୍ତେ ଏ ସ୍ଥାନରୁ ବିନା ବୋଝରେ ନିଜ ଘରକୁ ଯାଆନ୍ତୁ। ମୁଁ ଚାହୁଁଛି କେହି ଜଣେ ଏହାକୁ ଟିଭି ଦେଖି ଥରେ ଓ ସବୁଦିନ ପାଇଁ ପାଇଯାଆନ୍ତୁ। ମୁଁ କ୍ଷମା ପାଇଅଛି, ସମ୍ପୂର୍ଣ୍ଣ ଭାବେ ପରିଷ୍କୃତ ହୋଇଛି ଯୀଶୁଙ୍କର ରକ୍ତରେ, ଆଉ ଦଣ୍ଡାଜ୍ଞା ନାହିଁ। ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି, ଆମେ ସେପରି ହେବା ନାହିଁ। ଆଜି ରାତିରେ ତୁମମାନଙ୍କୁ ବିଜ୍ଞାପନ ଦେବି କି, ଈଶ୍ୱର ତୁମ ପ୍ରତି ପାଗଳ ନୁହନ୍ତି। ମୁଁ ଭାବୁଛି ମୁଁ ମୋ ଜୀବନର ଅଧା କଟାଇ ସାରିଛି ଏହି ଭାବନାରେ। ଅଳ୍ପ ସ୍ମରଣ କରିବା ଭଳି ଈଶ୍ୱର ମୋ ପ୍ରତି ପାଗଳ ଅଟନ୍ତି। ମୁଁ ଜାଣିଛି ଯେ ଏହା ଆଂଶିକ, କାରଣ ମୋ ବାପା କିଛି ବିଷୟ ପ୍ରତି ପାଗଳ ଥିଲେ। ପ୍ରତ୍ୟେକ ସମୟ ତୁମେ କିଛି ଛୋଟ ଭୁଲ କର, ଏହା ତାଙ୍କୁ ପାଗଳ କରିଦିଏ ଓ ସେ ତାଙ୍କ ସବୁ ରାସ୍ତା ଆପଣାନ୍ତି ତୁମକୁ ଦୁଃଖିତ କରିବା ପାଇଁ, ଯେପର୍ଯ୍ୟନ୍ତ ତୁମେ ନିଜେ କରିଥିବା କାମକୁ ସମ୍ଭାଳି ନାହଁ। ତୁମେ କେବେ କାହା ସହିତ ସେହିପରି ଚୁକ୍ତି କରିଛ? ତୁମେ କେବେ କିଛି ଭୁଲ କରିଛ? କିଛି ବି, କୌଣସି ଛୋଟ ବିଷୟ ଯାହା ନିୟମ ଭାଙ୍ଗିଦେବ ଓ ସେମାନେ ତୁମକୁ ଠିକ୍ ରାସ୍ତା ବିଷୟରେ କହିବାକୁ ଯାଉଛନ୍ତି, ସେମାନେ ହୁଏତ ଏହି ବିଷୟରେ କହିପାରନ୍ତି, ହୁଏତ ପ୍ରଥମ ଦେଖାରେ, କିନ୍ତୁ ସେମାନେ କେବଳ ଏହି ବିଷୟରେ ତୁମକୁ କହିବେ ତାହା ନୁହେଁ। ଥରେ ଯଦି ତୁମେ କିଛି ଭୁଲ କରିଲ, ସେମାନଙ୍କର ଅନୁଗ୍ରହ ପାଇବା ପାଇଁ ତୁମକୁ କରିବାକୁ ହେବ। ଓ ମୁଁ ବହୁତ ବର୍ଷ ଧରି ସେହିପରି ଜୀବନ ବିତାଇଛି, ଏହା ଆଶ୍ଚର୍ଯ୍ୟ ନୁହେଁ। କିନ୍ତୁ ଈଶ୍ୱର ସେ ପ୍ରକାର ନୁହନ୍ତି। ତୁମ ଈଶ୍ୱର ତୁମକୁ ବା ଅନ୍ୟ କିଛି ବିଷୟକୁ ନେଇ ଆଶ୍ଚର୍ଯ୍ୟ ନୁହନ୍ତି। ସେ ତୁମ ବିଷୟରେ ସବୁକିଛି ଜାଣିସାରିଛନ୍ତି। ତୁମେ ପୃଥିବୀରେ ଦେଖାଯିବା ପୂର୍ବରୁ ଯାହା କିଛି ଭୁଲ ତୁମେ କରିଛ ବା କରିବାକୁ ଯାଉଛ, ତାହା ପୂର୍ବରୁ ସେ ଜାଣିସାରିଛନ୍ତି। ସେ ତୁମକୁ ଭଲ ପାଆନ୍ତି। Hebrews 10:11 ଦୋଷାଭାବର ଭାବନାକୁ ରଖ ନାହିଁ, ତୁମକୁ ଶାସନ ଓ ନିୟନ୍ତ୍ରଣ ଈଶ୍ୱର ତାଙ୍କ ବାକ୍ୟରେ ଯାହା କହନ୍ତି ତାକୁ ବିଶ୍ୱାସ କର, ଭାବନାକୁ ନୁହେଁ। ଯାହା ତୁମ ପାଖରେ ଅଛି, ଆଗକୁ ମଧ୍ୟ ପ୍ରତ୍ୟେକ ମନୁଷ୍ୟ ଯାଜକ ଠିଆ ହୁଅନ୍ତି ତାଙ୍କ ଯଜ୍ଞ ବ୍ୟତୀ ନିକଟରେ ପ୍ରତିଦିନ ସେବା କରିବା ପାଇଁ। ବର୍ତ୍ତମାନ ଦେଖ, କାରଣ ମୁଁ ଭାବେ ଏହା ଯାହା ବେଳେବେଳେ ଆମେ କରୁ, ବାରମ୍ବାର ସେହି ବଳିଦାନ ଅର୍ପଣ କରୁ, ଯାହା ମୁଁ କହିଥିଲି, ମୁଁ ମୋର ଦୋଷାଭାବକୁ ବାରମ୍ବାର ଅର୍ପଣ କରିସାରିଛି, କେବେ ବି ମୁଁ ଯୋଗ୍ୟ ନୁହେଁ। ବାହାର କରିବା ଆମର ପ୍ରତ୍ୟେକ ପାଖରୁ ପାପ ସବୁ ଯାହା ଆମେ ଘୋଡ଼ାଇ ରଖୁ ଓ ସେଗୁଡ଼ିକୁ ବାହାର କରିଦେଉ। ଯେତେବେଳେ କେହି ଜଣେ ଖ୍ରୀଷ୍ଟ, ମୁଁ ଏହି ଶାସ୍ତ୍ରାଂଶକୁ ଭଲ ପାଏ, ମୁଁ ଭାବୁଛି ଏହାକୁ ପଢ଼ିବା ପାଇଁ ଆଜି ରାତିରେ ମୁଁ ସମୟ ନେଉଛି, ଯେତେବେଳେ କି ଏହି ଜଣେ ଖ୍ରୀଷ୍ଟ ଆମ ପାପ ପାଇଁ ଏକମାତ୍ର ବଳି ଉତ୍ସର୍ଗ କଲେ, ଯାହା ଉପଲବ୍ଧ ସବୁବେଳ ପାଇଁ, ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଲେ, ଅପେକ୍ଷା କଲେ ଯେପର୍ଯ୍ୟନ୍ତ ତାଙ୍କର ଶତ୍ରୁମାନେ ତାଙ୍କ ପାଦ ତଳେ ବସିବା ପାଇଁ ସ୍ଥାନ ତିଆରି ନ କରିଛନ୍ତି। ବାଃ, ପଦ 18, ମୁଁ ଏହା ବିଶ୍ୱାସ କରେ। ବର୍ତ୍ତମାନ ଯେଉଁଠି ସମ୍ପୂର୍ଣ୍ଣ ପାପ କ୍ଷମା ରହିଛି, କ୍ଷମା ଓ ଦଣ୍ଡର ରଦ୍ଦକରଣ, ଏହିସବୁ ପାପ ଓ ବ୍ୟବସ୍ଥା ଭାଙ୍ଗିବା ଆଉ କିଛି ବଳି ନାହିଁ ପାପର ପ୍ରାୟଶ୍ଚିତ କରିବାକୁ, କାରଣ ଆମର ପାପ ସମ୍ପୂର୍ଣ୍ଣ ଭାବେ ପ୍ରାୟଶ୍ଚିତ ହୋଇଛି, କାରଣ ପାପ ସମ୍ପୂର୍ଣ୍ଣ ଭାବେ ପ୍ରାୟଶ୍ଚିତ ହୋଇଛି, ମୂଲ୍ୟ ଦିଆଯାଇଛି, ଘୁଞ୍ଚା ଯାଇଅଛି, ଆମମାନଙ୍କ ନିମନ୍ତେ ରାସ୍ତା ଖୋଲାଯାଇଅଛି, ସୁନ୍ଦର ଘନିଷ୍ଠ ସହଭାଗିତା ଈଶ୍ୱରଙ୍କର ସହିତ, ଆଉ ବଳିଦାନ ନାହିଁ, ପାପାର୍ଥକ ବଳିଦାନ ନାହିଁ, ସୁକର୍ମର ବଳିଦାନ ନାହିଁ। ଆମ ପାପକୁ ସମ୍ଭାଳିବା ପାଇଁ ଚେଷ୍ଟା କରିବା ଯେପରି ତାହା କେବେ ବି ଗ୍ରହଣୀୟ ଓ ଆବଶ୍ୟକ ହେବ ନାହିଁ। ତୁମକୁ କରିବାକୁ ହେବ ଦୁଃଖିତ ଓ ଶିଖିବାର ଇଚ୍ଛା ଓ ଈଶ୍ୱରଙ୍କ ସହିତ ଆଗକୁ ବଢ଼ିବା, ତାହାଙ୍କୁ ଗୌରବ ଦିଅ। ସୁନ୍ଦର ସୁନ୍ଦର ସୁନ୍ଦର, ବର୍ତ୍ତମାନ କେତେକ ଲୋକ ଅନୁଭବ କରନ୍ତି ନାହିଁ? ଅନୁଭବ ଅନୁଭବ, ସମସ୍ତେ କୁହନ୍ତୁ ଅନୁଭବ। କ'ଣ ତୁମେ ସହମତ ହେବ ଯେ ଏହିସବୁ ଭାବନା ଗୁଡ଼ିକ ଆମକୁ ସମସ୍ୟା ଦିଅନ୍ତି? କେତେଜଣ ଦେଖ ଯେ ଦୋଷାଭାବ ଗୋଟେ ଭାବନା। ମୋର କହିବାର ଅର୍ଥ, ଏହା ବାସ୍ତବ ନୁହେଁ, ଏହା ବାସ୍ତବ ଜିନିଷ ନୁହେଁ, ଏହା କେବଳ ଗୋଟିଏ ଭାବନା ଯାହା ଈଶ୍ୱର ପରିସ୍ଥିତି ସହିତ ଚୁକ୍ତି କରିଛନ୍ତି। ପରବର୍ତ୍ତୀ ସମୟରେ ତୁମେ ଅନୁତାପ କର ଓ ଦୋଷୀ ଅନୁଭବ କର, ତୁମକୁ ତୁମ ମୁଖ ଖୋଲିବାକୁ ପଡ଼େ, କୁହ ନା 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 ନା, ମୋତେ ଦୋଷାଭାବ ଅନୁଭବ କରିବାକୁ ପଡ଼ିବ ନାହିଁ। ନିଜ ସହିତ କଥା ହୁଅ, ତୁମେ କୁହ ନା ନା, ମୋତେ ଦୋଷାଭାବ ଅନୁଭବ କରିବାକୁ ପଡ଼ିବ ନାହିଁ। ନିଜ ସହିତ କଥା ହୁଅ, ଉଚ୍ଚ ସ୍ୱରରେ କଥା ହୁଅ, ତୁମ ମନର ନୂତନୀକରଣ କରିବାରେ ଏହା ସାହାଯ୍ୟ କରେ। ଏହା କୌଣସି ଭାବେ ଶୈତାନକୁ ତା ନିଜ ସ୍ଥାନରେ ରଖିଦିଏ। ନା ନା ନା, ମୋତେ ଦୋଷୀ ଅନୁଭବ କରିବାକୁ ପଡ଼ିବ ନାହିଁ, ମୁଁ ପାପ କ୍ଷମା ପାଇଛି, କାରଣ ଈଶ୍ୱର ବିଶ୍ୱସ୍ତ ଓ ସେ ସବୁବେଳେ ତାହା କରନ୍ତି ଯାହା ସେ କହନ୍ତି। କେତେକ ଲୋକ କେବେ ବି ଅନୁଭବ କରନ୍ତି ନାହିଁ ଯେପରି ଈଶ୍ୱର ତାଙ୍କୁ ପ୍ରେମ କରନ୍ତି। ଏହା ଗୋଟିଏ ବଡ଼ ଦୁଃଖ, କାରଣ ମୁଁ ବିଶ୍ୱାସ କରେ ଯେ ଈଶ୍ୱର ତୁମକୁ ପ୍ରେମ କରନ୍ତି। ଏହା ବିଶ୍ୱାସ କରିବା ସୁସ୍ଥତାର ଆରମ୍ଭ ଅଟେ ତୁମ ଜୀବନରେ। ମୁଁ ଭାବେ ନାହିଁ କୌଣସି ପ୍ରକାର ସୁସ୍ଥତା, ବିଶେଷ ଭାବେ ଆତ୍ମାର ରାଜ୍ୟରେ, ବିଶେଷ ଭାବେ କ୍ଷତବିକ୍ଷତ ଓ ଭଗ୍ନ ହୃଦୟ ବ୍ୟକ୍ତି ପାଇଁ। ମୁଁ ବିଶ୍ୱାସ କରେ ନାହିଁ ଯେ କୌଣସି ସୁସ୍ଥତା ଆରମ୍ଭ ହୁଏ ଯେପର୍ଯ୍ୟନ୍ତ ତୁମେ ସତରେ ସତରେ ବିଶ୍ୱାସ କର ଯେ ଈଶ୍ୱର ତୁମକୁ ଭଲ ପାଆନ୍ତି ଓ ସେ ତୁମକୁ ସର୍ତ୍ତହୀନ ଭାବେ ପ୍ରେମ କରନ୍ତି। ସର୍ବଶେଷରେ ଏହା ସତ ନୁହେଁ କି ଯେ ସମସ୍ତେ ସେହିସବୁ ବିଷୟ ଆବଶ୍ୟକ କରନ୍ତି? ଏହା କ'ଣ ସତ ନୁହେଁ ଯେ ସମସ୍ତେ ଆବଶ୍ୟକ କରନ୍ତି? ସେମାନେ କେବଳ ଚାହାନ୍ତି ଭଲ ପାଇବା, ସର୍ତ୍ତହୀନ ଭାବେ ଗ୍ରହଣ କରାଯିବା, ସର୍ତ୍ତହୀନ ଭାବେ ସେମାନେ ଯେପରି ଅଛନ୍ତି ସେପରି ଭାବେ। ସେମାନେ ଛଳନା କରିବାକୁ ଚାହାନ୍ତି ନାହିଁ ଓ ଆଦେଶ ପାଳନ କରନ୍ତି, ସେମାନେ କେବଳ ଚାହାନ୍ତି ଗ୍ରହଣ କରାଯିବା। ଓ ଈଶ୍ୱର ପ୍ରତ୍ୟେକ ଜଣଙ୍କୁ ତାହା ଦିଅନ୍ତି, ସେ ଲୋକମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ସେ କେତେକଙ୍କୁ ପ୍ରେମ କରନ୍ତି ନାହିଁ, ପୁଣି ଅନ୍ୟମାନଙ୍କୁ ନୁହେଁ। ସେହି ପ୍ରେମ ତୁମେ ରୋଜଗାର କରିପାରିବ ନାହିଁ, ସେହି ପ୍ରେମ ତୁମେ ପାଇପାରିବ ନାହିଁ, କୌଣସି ବିଷୟ ନାହିଁ ତୁମେ କରିବ ଈଶ୍ୱରଙ୍କ ପ୍ରେମ ନ ପାଇବା ପାଇଁ ଯଦି ତୁମେ ବିଶ୍ୱାସ କରିବାକୁ ଅଗ୍ରାହ୍ୟ କର। ମୁଁ ତୁମକୁ ଉତ୍ସାହିତ କରେ, ଯାଅ ନିଜକୁ ଦର୍ପଣରେ ଦେଖ ପ୍ରତ୍ୟେକ ସକାଳେ, ଯଦି ତୁମେ ସେହି ସ୍ଥାନରେ ନାହଁ ଯେଉଁଠି ତୁମେ ପ୍ରକୃତରେ ଜାଣ ଈଶ୍ୱର ତୁମକୁ ପ୍ରେମ କରନ୍ତି। ଯାଅ ଦର୍ପଣରେ ନିଜକୁ ଦେଖ, କୁହ ଈଶ୍ୱର ତୁମକୁ ପ୍ରେମ କରନ୍ତି। ମୁଁ ତୁମକୁ କହୁଛି ଈଶ୍ୱର ତୁମକୁ ପ୍ରେମ କରନ୍ତି। ତୁମେ ନିଶ୍ଚୟ କହିବାକୁ ଇଚ୍ଛା କର, ମୁଁ କ'ଣ ଅନୁଭବ କରେ କିଛି ବିଷୟ ନୁହେଁ, ମୁଁ ଜାଣେ ମୁଁ ଜାଣେ ମୁଁ ଜାଣେ। ତୁମକୁ ଏହା କହିପାରିବି ଯେ ଜାଣିବା ଅନୁଭୂତି ଠାରୁ ଉତ୍ତମ। ମୁଁ କହିଲି ଜାଣିବା ଅନୁଭୂତି ଠାରୁ ଉତ୍ତମ। ସୈତାନ ଆମ ପଛରେ ଗୋଡ଼ାଏ, ଯେପର୍ଯ୍ୟନ୍ତ ଆମେ ଅପେକ୍ଷା କରିଛୁ କିଛି ଅନୁଭବ କରିବାକୁ, ତାହା ବିଶ୍ୱାସ କରିବାକୁ, କିନ୍ତୁ ଥରେ ଆମେ ପ୍ରକାଶ କଲେ ଓ ଆମେ ଜାଣୁ ଯେ ଆମେ ଜାଣୁ ଆମେ ଜାଣୁ ଆମେ ଜାଣୁ ଆମେ ଗୋଳିଆ ଘାଣ୍ଟିଆ କରୁନାହୁଁ ସେହି ଅନୁଭୂତି ସହିତ। ମୁଁ ଆଉ ଭାବେ ନାହିଁ ପ୍ରାର୍ଥନା କଲା ପରେ ଈଶ୍ୱର ମୋତେ ଶୁଣିଲେ ବୋଲି ମୁଁ ଅନୁଭବ କରେ। ମୁଁ ଏବେ ବିଷୟରେ ଅଧିକ ଭାବେ ନାହିଁ, ମୁଁ ଅଭିଷିକ୍ତ ହୋଇଛି ବୋଲି ଅନୁଭବ କରେ ଯେତେବେଳେ ମୁଁ ପ୍ରଚାର କରେ। କ'ଣ ମୁଁ ଈଶ୍ୱରଙ୍କ ଉପସ୍ଥିତିକୁ ଅନୁଭବ କରେ କି କୋଠରୀ ମଧ୍ୟରେ ଆଜି ରାତିରେ ଉପାସନା ସମୟରେ? ମୁଁ ଗୋଳିଆ ଘାଣ୍ଟିଆ କରେ ନାହିଁ, ସେ ବିଷୟରେ ମୁଁ ଅଧିକ କିଛି ଚିନ୍ତା କରେ ନାହିଁ। ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ସମସ୍ତ ବିଷୟ ବାହ୍ୟ ଜୀବନରେ ସମ୍ପୃକ୍ତ। ମୁଁ ଭାବେ ଯେତେ ଗଭୀର ତୁମେ ଈଶ୍ୱରଙ୍କ ସହିତ ଯାଅ, ତେବେ ସେହି ଅନୁଭୂତି ଜାଣିବା ଦ୍ୱାରା ପୁନଃସ୍ଥାପିତ ହୁଏ। କୌଣସି ଆଶ୍ଚର୍ଯ୍ୟ କାମ କୁହାଯାଇଛି ତାଙ୍କ ଦୁଃଖ ମଧ୍ୟରେ, ମୁଁ ଜାଣେ ଯେ ମୋର ଉଦ୍ଧାରକର୍ତ୍ତା ଜୀବିତ। ମୁଁ ଏହା ଭାବି ନାହିଁ ଯେ ସେ କିପରି ଅନୁଭବ କରିଥିବେ ଯେତେବେଳେ ତାଙ୍କ ଜୀବନରେ ସବୁକିଛି ସରିଯାଇଛି, ତଥାପି ସେ କହିଲେ ମୋ ଉଦ୍ଧାରକର୍ତ୍ତା ଜୀବିତ। ଯେତେ ଅଧିକ ତୁମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କର, ସେତେ ଅଧିକ ଏହା ତୁମ ପ୍ରତି ପ୍ରକାଶିତ ହୁଏ। ଯେବେ ତୁମେ ଈଶ୍ୱରଙ୍କୁ ନିୟମିତ ଭାବେ ସମୟ ଦେଇ ଗୌରବ ଦିଅ, ତୁମ ମସ୍ତକରେ ଯାହା ଅଛି ତାହା ସେ ନେଇଯିବେ, ତୁମକୁ ବହୁତ ଆଶୀର୍ବାଦ ଦେବେ, ଆଉ ଏହା ଏପରି ଜିନିଷ ଯାହା କେହି ବି ତୁମଠାରୁ ନେଇପାରିବେ ନାହିଁ। ଈଶ୍ୱରଙ୍କ ପ୍ରେମକୁ ଅଧ୍ୟୟନ କର। ଯଦି ତୁମର ଏହି କ୍ଷେତ୍ରରେ ସମସ୍ୟା ଅଛି, ତୁମେ ଏହାକୁ ଧରି ରଖ ନାହିଁ, ତୁମେ ଭଲ ଅଛ ବୋଲି ଭାବ। ତୁମେ ଇଚ୍ଛା କରି କିଛି ପାଇବ ନାହିଁ, ତୁମକୁ ଇଚ୍ଛା ଶକ୍ତି ଦରକାର ନାହିଁ, ତୁମକୁ ଦୃଢ଼ ସଂକଳ୍ପ ଦରକାର। ତୁମକୁ କହିବାକୁ ହେବ, ଯଦି କୌଣସି ଲୋକ ଏହା ପାଇବାକୁ ଯାଉଛି ତେବେ ମୁଁ ପାଇବି। ଯଦି କେହି ସ୍ୱାଧୀନ ହୋଇପାରିବ, ମୁଁ ମଧ୍ୟ ସ୍ୱାଧୀନ ହେବାକୁ ଯାଉଛି। ଯଦି କେହି ଖୁସି ହୁଏ, ମୁଁ ମଧ୍ୟ ଖୁସି ହେବାକୁ ଯାଉଛି। ଯଦି କେହି ଶାନ୍ତି ପାଇପାରିବ, ମୁଁ ମଧ୍ୟ ଶାନ୍ତି ପାଇପାରିବି। ଯଦି କେହି ଈଶ୍ୱରଙ୍କ ଦ୍ୱାରା ବ୍ୟବହାର ହୋଇପାରୁଛି, ମୁଁ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ବ୍ୟବହାର ହେବାକୁ ଯାଉଛି। ଯଦି କେହି ତା'ର ଭଙ୍ଗା ଅତୀତରୁ ବାହାରି ପାରୁଛି, ମୁଁ ମଧ୍ୟ ସେହିପରି ହୋଇପାରିବି। ତୁମେ ଠିକ୍ କରିନଥାଉ, କହୁଥାଉ ଉତ୍ତମ। ମୋର ଗୋଟେ କଦର୍ଯ୍ୟ ଜୀବନ ଥିଲା ଓ ମୁଁ ଦୋଷୀ ମନେ କରୁଥିଲି ଓ ଭାବୁଥିଲି ମୋତେ କେହି ଭଲ ପାଆନ୍ତି ନାହିଁ। ମୁଁ ଭାବୁଥିଲି ଯେ ଗୋଟେ ଗୋଳିଆ ଘାଣ୍ଟିଆ ଭିତରେ ଅଛି। ମୁଁ ଭାବୁଥିଲି ମୋର ଭବିଷ୍ୟତ ନାହିଁ। ଆଶା, ଏହା କୌତୁକିଆ ଶୁଣାଉଛି ଯେତେବେଳେ ମୁଁ ଏହା କହୁଛି, କିନ୍ତୁ ଏହା କ'ଣ ତାହା ନୁହେଁ? ଯାହା ଆମେ କରୁ, ଅନେକ ସମୟରେ ଆମେ ବିଶ୍ୱାସ କରୁ ଏହି ମିଥ୍ୟା ଅନୁଭବ ଗୁଡ଼ିକୁ। ଅନୁଭବ ବିଷୟରେ ମୁଁ ଯୁଦ୍ଧର ରାସ୍ତାରେ ଅଛି। ଆଗାମୀ 12 ମାସ ମୁଁ ରୁମ୍ ପଛରେ ଅଛି। ତୁମେ ଏହା ଶୁଣିବାକୁ ଯାଉଛ ଓ ଏହା ଶୁଣୁଛ 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 ଯେପର୍ଯ୍ୟନ୍ତ ତୁମେ ଧ୍ୟାନ ଦେଉନାହଁ ତୁମର ସମସ୍ତ ଭାବନା ଗୁଡ଼ିକ ପ୍ରତି, ବିଶେଷ କରି ବିପରୀତ ବିଷୟରେ ନୁହେଁ। ଆମେ ତାହା ଚୋରି କରୁଛୁ। କ'ଣ ତୁମ ପାଇଁ ଯୀଶୁ ମରିଥିଲେ ତାହା ପାଇବା ପାଇଁ? ତୁମେ ଜାଣ, ମୁଁ କହୁନାହିଁ ଯେ ସମସ୍ତ ଭାବ ପ୍ରବଣତା ମନ୍ଦ। ଆମର ଭାବ ପ୍ରବଣତା ଅଛି, ତାହା ସବୁ ଈଶ୍ୱରଙ୍କ ଠାରୁ ଆମ ପାଇଁ ସୁସଜ୍ଜୀକରଣ। ଆମର ପ୍ରାଣର ଏହା ଅଂଶ ଅଟେ। ପୁଣି ମୁଁ ବିଶ୍ୱାସ କରେ ଯେ ତୁମ ଭାବ ପ୍ରବଣତାର ଯତ୍ନ ନେବା ଦରକାର। ତେଣୁ ତୁମ ଭାବ ପ୍ରବଣତା ଗୁଡ଼ିକ ସୁସ୍ଥ ଅଟେ, ତୁମ ନିଜ ପାଇଁ ତୁମକୁ କରିବାକୁ ହେବ। ମୁଁ ଶିଖିଛି କଠିନ ପରିଶ୍ରମ କରିବା। ପୁଣି ଯେତେବେଳେ ମୁଁ କଠିନ ପରିଶ୍ରମ କରେ, ମୋ ଭାବ ପ୍ରବଣତାରେ ଭାସିଯାଏ। ଯେତେବେଳେ ମୁଁ ଏହା କରିଦିଏ, ମୋତେ ମୋ ଭାବ ପ୍ରବଣତାର ସେବା କରିବାକୁ ପଡ଼ିବ ଓ ଏହା ଫେଣରେ ଗାଧୋଇବା ପରି ହୋଇପାରେ। ଚକ୍ ଚକ୍ ଦେଖାଯାଏ, ବା ଗଲ୍ଫ ଖେଳ, ବା ଏହା ଯାହା କିଛି ହେଉ, ତୁମକୁ ସମୟ ଦେବାକୁ ପଡ଼ିବ ସେବା କରିବାକୁ, ତୁମର ପୁଣି ସେବା କରିବାକୁ ତୁମ ଭାବ ପ୍ରବଣତାକୁ। ତେଣୁ ମୁଁ ଯେତେବେଳେ ଏହା କହୁଛି ତୁମେ ଭାବ ପ୍ରବଣତାରେ ବଞ୍ଚ ନାହିଁ, ମୁଁ କହୁନାହିଁ ଯେ ଆମେ ଯାହା ପାଇବା କଥା ଅଗ୍ରାହ୍ୟ କରିବା। ମୁଁ କହୁଅଛି ଯେ ଆମେ କେବେ ହେଲେ ବିପରୀତ ବିଷୟଗୁଡ଼ିକ ପ୍ରତି ଯିବା ନାହିଁ। ସୈତାନ ଆମମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି, ଆମେ ସେଗୁଡ଼ିକୁ ଚଳାଇବା, ସେମାନେ ଆମକୁ ଚଳାଇବେ ନାହିଁ। ଆମେନ୍। ଈଶ୍ୱରଙ୍କ ପ୍ରେମ ବିଷୟରେ ମୁଁ ଗୋଟିଏ ବର୍ଷ ଅଧ୍ୟୟନ କରିଛି। ଏହା ମୋ ମସ୍ତିଷ୍କରୁ ହୃଦୟକୁ ଆସିବା ପୂର୍ବରୁ ମୁଁ ଏହା କରିଛି। ମୁଁ ଏହା କହିଥାନ୍ତି ଏବେ, 1,00,000 ଥର ରୋଡ଼ରେ ଗାଡ଼ି ଚଳାଇବା ସମୟରେ ଈଶ୍ୱର ମୋତେ ପ୍ରେମ କରନ୍ତି, ଈଶ୍ୱର ମୋତେ ପ୍ରେମ କରନ୍ତି, ଈଶ୍ୱର ମୋତେ ପ୍ରେମ କରନ୍ତି। ବୋଧେ ତୁମେ ସର୍ତ୍ତହୀନ ପ୍ରେମ ପାଇନଥିବ ଓ ଏହା ତୁମ ପାଇଁ କଷ୍ଟ। ଈଶ୍ୱରଙ୍କ ଠାରୁ ତାହା ବିନା ମୂଲ୍ୟରେ ଗ୍ରହଣ କରିବା। କିନ୍ତୁ ଲୋକମାନେ ମୋତେ କହିଛନ୍ତି, ତୁମେ ଯେବେ ଟିଭି ମାଧ୍ୟମରେ ମୋତେ ଦେଖ ଓ ଆଙ୍ଗୁଠି ଦେଖାଇ କୁହ ଈଶ୍ୱର ତୁମକୁ ପ୍ରେମ କରନ୍ତି, ଏହା ମୋ ପାଇଁ ଜୀବନ ପରିବର୍ତ୍ତନର ଆରମ୍ଭ ଥିଲା। ମୁଁ ଭାବେ ଏହା ଦୁଃଖଦାୟକ ଲୋକମାନଙ୍କ ପାଇଁ ଯେ ସେମାନେ କେବେ ସେହି ବାକ୍ୟଗୁଡ଼ିକୁ ସରଳ ଭାବେ ପ୍ରକୃତରେ ଶୁଣିନାହାନ୍ତି। ଓ ଯଦି ତୁମେ ତାହା ଶୁଣିନାହ, ଯଦି ତୁମେ କେବେ ବିଶ୍ୱାସ କରିନାହ, ଶେଷ ଥର ମୁଁ ଯିବା ପୂର୍ବରୁ ଆଜି ରାତିରେ ଘୋଷଣା କରିବାକୁ ଚାହୁଁଛି, ଈଶ୍ୱର ତୁମକୁ ପ୍ରେମ କରନ୍ତି।
ସବୁ ଲୋକଙ୍କୁ ନୁହେଁ, ଈଶ୍ୱର ତୁମକୁ ପ୍ରେମ କରନ୍ତି।